ആകാശവാണി. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସାଂସ୍କୃତିକ ଦୃଷ୍ଟିକୋଣରୁ ଜନଜାତି ସମ୍ପ୍ରଦାୟ ସମୃଦ୍ଧ ବୋଲି କହିଲେ ରାଷ୍ଟ୍ରପତି। ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରି ଭାରତ ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଡିକେ ଶିବକୁମାର। ଦିଲ୍ଲୀର ମାଲବ୍ୟ ନଗରରେ ଅଗ୍ନିକାଣ୍ଡ ଘଟି 21 ମୃତ ଏବଂ ପୁରୀରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନେ ସାଂସ୍କୃତିକ ଦୃଷ୍ଟିକୋଣରୁ ସମୃଦ୍ଧ। ସେମାନଙ୍କୁ ଆଗେଇ ନେବା ଦିଗରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ବିକାଶ ଜନଜାତି ସମ୍ପ୍ରଦାୟର ସମସ୍ତ ଲୋକଙ୍କ ନିକଟରେ ପହଞ୍ଚବା ଜରୁରୀ। ଜନଜାତି ସମ୍ପ୍ରଦାୟର ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚି ପାରିନଥିବାରୁ ଶ୍ରୀମତୀ ମୁର୍ମୁ ଉଦ୍ବେଗ ପ୍ରକାଶ କରିଛନ୍ତି।
ୟେ ଦୂର ଦରାଜ କେ ଲୋକ ଯୋ ଜଙ୍ଗଲ ମେ ରହତେ ହେଁ ଉନ ତକ ଏକ ରୋଡ ମେକ ବନାନା ଚାହିଏ। ଆପ କୌନସି କୌନସି ଗାଁ କୋ କଭର କିଆ, କୌନସି କୌନସି ପପୁଲେସନ କେତେ, ଟ୍ରାଇବାଲ କେତେ ଲୋକ ହେ, କହାଁ ତକ ହମ ପହଞ୍ଚ ପାଏ, କହାଁ ତକ ନେଇ ପାଏ। ପଢା ଲିଖା ହୋତେ ହୁଏ ବି ବହୁତ ଲୋକ ବହୁତ ଚିଜେ ଜାଣତେ ହେଁ ଲେକିନ ଓ ଖୁଲତେ ନେ। ଲେକିନ ଉନକୋ ଖୁଲନା ପଡ଼େଗା, ସାମିଲ ହୋନା ପଡ଼େଗା ଦେଶ କେ ବିକାଶ କେ ଲିଏ, ସମାଜ କେ ବିକାଶ କେ ଲିଏ, ଆଦିବାସୀ ଲୋକଙ୍କୁ ଆଗେ ଲାନେ କେ ଲିଏ ତ ଖୁଦକୁ ହିଁ କୁଛ କରନା ପଡ଼େଗା।
ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେଉଥିବା ଏହି ସମ୍ମିଳନୀ ଜନଜାତୀୟ ଗରିମା ଉତ୍ସବ 2026ର ଏକ ଅଂଶ। ଦେଶବ୍ୟାପୀ ଜନଜାତି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା, ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସେବା ଯୋଗାଇଦେବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ସମ୍ମିଳନୀରେ 26ଟି ରାଜ୍ୟ ଏବଂ 4ଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଆମେରିକାର ବାର୍ଷିକ ସୌରଶକ୍ତି କ୍ଷମତା ଅତିକ୍ରମ କରି 2025 ମସିହାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର ହୋଇପାରିଛି। ଭାରତରେ ଉଲ୍ଲେଖନୀୟ ଭାବେ 155 ଗିଗାୱାଟ୍ ସୌର କ୍ଷମତା ସ୍ଥାପନ କରାଯାଇପାରିଛି, ଫଳରେ ଦେଶର 50% ଅଣଜୀବାଶ୍ମ ଇନ୍ଧନ କ୍ଷମତା ଲକ୍ଷ୍ୟ ପୂରଣ କରାଯାଇପାରିଛି। ଏହା ମଧ୍ୟ ଜାତୀୟ ଶକ୍ତି ଉତ୍ପାଦନରେ ଉଲ୍ଲେଖନୀୟ ଅଂଶଗ୍ରହଣ କରିଛି। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଫଳରେ 40 ଲକ୍ଷରୁ ଉର୍ଦ୍ଧ୍ୱ ପରିବାରର ଜୀବନଶୈଳୀରେ ପରିବର୍ତ୍ତନ ଆସିପାରିଛି। ସେମାନେ ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରି ମାଗଣା ବିଜୁଳି ବ୍ୟବହାର କରୁଛନ୍ତି। ସୌରଶକ୍ତିର ସଫଳତା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଦେଶର ସୌର ଅଭିବୃଦ୍ଧି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ତ୍ୱରାନ୍ୱିତ ହୋଇପାରିଛି ଏବଂ ଶକ୍ତି ସୁରକ୍ଷା ସୁଦୃଢ଼ ହୋଇଛି, ଫଳରେ ପୁନଃ ନବୀକରଣ ସୃଷ୍ଟି ଦିଗରେ ଭାରତ ବିଶ୍ୱରେ ନେତୃତ୍ୱ ନେଇପାରିଛି। ସୁପ୍ରିମକୋର୍ଟ ଆରାବଳୀ ପର୍ବତ ଶ୍ରେଣୀର ପରିଭାଷା ଏବଂ ସୀମା ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟର ସମୀକ୍ଷା କରିବା ଲାଗି ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଭାରତୀୟ ଜଙ୍ଗଲ ଗବେଷଣା ଏବଂ ଶିକ୍ଷା ପରିଷଦର ମହାନିର୍ଦ୍ଦେଶକ କାଞ୍ଚନ ଦେବୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏହି ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବା ଲାଗି କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଆରାବଳୀ ପର୍ବତ ଶ୍ରେଣୀର ସୁରକ୍ଷା ସଂକ୍ରାନ୍ତରେ ନିରପେକ୍ଷ ଏବଂ ବିଜ୍ଞାନଗତ ଆକଳନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ କୁହାଯାଇଛି ପ୍ରାୟ 40,000 ଛାତ୍ରଛାତ୍ରୀ ସଫଳତାର ସହ ପୂର୍ଣ୍ଣ ମୂଲ୍ୟାୟନ ପାଇଁ ଆବେଦନ କରିଛନ୍ତି। କୌଣସି ପ୍ରତିବନ୍ଧକ ବିନା ସେମାନଙ୍କର ଆବେଦନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଅନ୍ଲାଇନ୍ ପୋର୍ଟାଲ୍ ଖୋଲା ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସିବିଏସ୍ଇ ପକ୍ଷରୁ କୁହାଯାଇଛି ଏସ୍ବିଆଇ, କାନାଡ଼ା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ ଇଣ୍ଡିଆନ୍ ବ୍ୟାଙ୍କ ମାଧ୍ୟମରେ ପେମେଣ୍ଟ ଦେଣନେଣ ବ୍ୟବସ୍ଥା କରାଯାଇଛି। ସେହିପରି ୟୁପିଆଇ, ନେଟ୍ ବ୍ୟାଙ୍କିଙ୍ଗ୍, କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ମାଧ୍ୟମରେ ମଧ୍ୟ ଅନ୍ଲାଇନ୍ ପେମେଣ୍ଟ ବ୍ୟବସ୍ଥା କରିପାରିବେ ବୋଲି ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ବେଙ୍ଗାଲୁରୁଠାରେ ଅପରାହ୍ନରେ 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ପାଖାପାଖି 10 ଜଣ ବିଧାୟକ ମଧ୍ୟ ଆଜି ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି, ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେ, କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ରଣଦୀପ ସିଂ ସୂର୍ଯ୍ୟେୱାଲା ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦିଲ୍ଲୀର ମାଲବୀୟ ନଗରସ୍ଥିତ ଏକ ହୋଟେଲରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି 21 ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 15ଟି ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳକୁ ଯାଇ ନିଆଁକୁ ନିୟନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ପ୍ରଭାବିତ ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାର ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି। ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ତଥା ଲେଖକ ବିଭିଏସ୍ ଆୟରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି, ଆୟର ଜଣେ ନିର୍ଭୀକ ଦେଶପ୍ରେମୀ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ଦିଗରେ ସେ ତାଙ୍କ ସାରା ଜୀବନ ଉତ୍ସର୍ଗ କରିଥିଲେ। ସେ ତାଙ୍କର ଲେଖା ଏବଂ ଅନୁବାଦ ଜରିଆରେ ତାମିଲ ସାହିତ୍ୟକୁ ସମୃଦ୍ଧ କରିଥିଲେ। ତାଙ୍କର ସାହସ, ବୁଦ୍ଧିମତା ଏବଂ ଜାତି ପ୍ରତି ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ରାଧାକୃଷ୍ଣନ କହିଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ଶାସକ ଦଳ ତୃଣମୂଳ କଂଗ୍ରେସରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଟିଏମ୍ସିର ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଦାବି କରିଛନ୍ତି ତାଙ୍କ ପ୍ରତି 60 ଜଣ ବିଧାୟକଙ୍କ ସମର୍ଥନ ରହିଛି। ସେ ବାଚସ୍କତି ରଥୀନ୍ଦ୍ର ବୋଷଙ୍କୁ ଲେଖି ତାଙ୍କର ପ୍ରକୃତ ଟିଏମ୍ସି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟିଏମ୍ସି ଦଳର ନେତା ଭାବେ ଶୋଭନ ଦେବ ଚଟ୍ଟୋପାଧ୍ୟାୟଙ୍କୁ ଘୋଷଣା କରିଛି। ସେହିପରି ଅସୀମା ପାତ୍ର ଏବଂ ନୟନା ବନ୍ଦୋପାଧ୍ୟାୟଙ୍କୁ ଉପନେତା ଏବଂ ଫିରହାଦ ହାକିମ୍ଙ୍କୁ ମୁଖ୍ୟ ହୁଇପ୍ ଭାବେ ଘୋଷଣା କରିଛି। ଆଜି ହେଉଛି ବିଶ୍ୱ ସାଇକେଲ ଦିବସ। ପ୍ରତିବର୍ଷ ଜୁନ୍ 3 ତାରିଖରେ ଏହି ଦିବସ ପାଳନ କରାଯାଏ। ପରିବେଶ ପ୍ରଦୂଷଣ ମୁକ୍ତ, ସ୍ୱାସ୍ଥ୍ୟ ଏବଂ ସହଜରେ ପରିବହନକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଇଥାଏ। ସହଜରେ ଉପଲବ୍ଧ, ବିଶ୍ୱସନୀୟ, ପରିବେଶ ଅନୁକୂଳ ଦୃଷ୍ଟିକୋଣରୁ ଜାତିସଂଘ ସାଧାରଣ ପରିଷଦରେ ଏହି ଦିବସ ପାଳନ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଅଙ୍ଗାରକାମ୍ଳ ଉଦ୍ଗୀରଣ ଏବଂ ଟ୍ରାଫିକ୍ ଭିଡ଼ ହ୍ରାସ ଓ ସୁସ୍ଥ ସହରାଞ୍ଚଳ ପରିବେଶ ସୃଷ୍ଟି ଦିଗରେ ସାଇକେଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଦେଶର ଯୁବବର୍ଗମାନଙ୍କୁ ସାଇକେଲ ଚାଳନା ପ୍ରତି ଆଗ୍ରହ ପ୍ରକାଶ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହା ଏକ ସୁସ୍ଥ ଏବଂ ସବୁଜ ରାଷ୍ଟ୍ର ଗଠନ ଦିଗରେ ସହାୟକ ହୋଇପାରିବ ବୋଲି କହିଛନ୍ତି। ବିଶ୍ୱ ସାଇକେଲ ଦିବସ ଅବସରରେ ଏକ ଭିଡ଼ିଓ ବାର୍ତ୍ତାକୁ ସେୟାର କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଏକ ସୁସ୍ଥ, ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ପରିବେଶ ସୃଷ୍ଟି ଦିଗରେ ସାଇକେଲ ଚାଳନାକୁ ନିୟମିତ ଏକ ଅଭ୍ୟାସରେ ପରିଣତ କରିବା ସହ ଏକ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇବାକୁ କହିଛନ୍ତି।
ସାଇକ୍ଲିଙ୍ଗକୁ ଆପଣ ଜୀବନ କା ହିସ୍ସା ବନାଇ ସାଇକ୍ଲିଙ୍ଗ କେବଳ ଏକ ବ୍ୟାୟାମ ୟା ଏକ ଦିନ କି ହୋବି ନାହିଁ ବଲକି ସ୍ୱସ୍ଥ ଓ ସଶକ୍ତ ଜୀବନଶୈଳୀ କି ପହଚାନ ହେ। ୟେ ହମାରେ ସ୍ୱାସ୍ଥ୍ୟ କେ ସାଥ ସାଥ ପର୍ଯ୍ୟାବରଣ କୁ ସୁରକ୍ଷିତ ରଖନେ କା ସବସେ ସସ୍ତା ସୁନ୍ଦର ଓ ଟିକାଉ ମାଧ୍ୟମ।
ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ସାଂସ୍କୃତିକ ଦୃଷ୍ଟିକୋଣରୁ ଜନଜାତି ସମ୍ପ୍ରଦାୟ ସମୃଦ୍ଧ ବୋଲି କହିଲେ ରାଷ୍ଟ୍ରପତି। ଯୁକ୍ତରାଷ୍ଟ୍ର ଆମେରିକାକୁ ଅତିକ୍ରମ କରି ଭାରତ ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌରଶକ୍ତି ଅଭିବୃଦ୍ଧି ବଜାର। ଦିଲ୍ଲୀର ମାଲବୀୟ ନଗରରେ ଅଗ୍ନିକାଣ୍ଡ ଘଟି 21 ମୃତ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଡିକେ ଶିବକୁମାର। ଏବଂ ପୁରୀରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ। ସମ୍ବାଦ ଶେଷ ହେଲା।